ନମସ୍କାର ବନ୍ଧୁ, ମୁଁ ରଚିତା ଗୌଡ଼ ଅମୃତ ଗ୍ରାମରୁ କହୁଛି। ମୁଁ ଏକ ଗୀତ ଗାଇବାକୁ ଚାହୁଁଛି। ମାଟି ଅଗଣାରେ ଚାଲୁଥିଲି ରେ ମୁଁ, ଫୁଲ ଝୁଲଣାରେ ଝୁଲେଇ ଦେଲୁ ତୁ ଡାକିଲୁ ଆରିଆ କହିଲି ମାଟିର କଲି ମୁଁ ହୋଇଥିଲି ତୁ ଦେଖା ହେଲା କହିଲେ କହିଲେ ବାର ଚଢି ମୁଁ ବସ ଖୋଜୁଥିଲି ତୋ ମନ ଅଗଣାରେ କଷା ବାନ୍ଧି କରିବ କଷା ବାନ୍ଧି ଦେଲି ଆଳପନି ଧାରି ଶୋଇଥିଲି ରେ ମୁଁ ହଜାରେ ସପନ ଦେଖେଇଲୁ ତୁ ତୋ ସପନ ତୋ ମୋ ସପନ ତୋରି ତୁ ତୋ ସପନ ମୁଁ ହରି ଆଲା।